ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ପତି ଆଜି ଶପଥ ନେବେ। ସକାଳର 10:15 ଭୁବନେଶ୍ୱର ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ହେବାରେ ଥିବା ଶପଥ ସମାରୋହଟି ଶ୍ରୀ କମ୍ଭମ୍ପତି ପଦ ଆର୍ ଗୋପନୀୟତାର ଶପଥ ନେବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ତାଙ୍କୁ ଶପଥ ପାଠ କରାବେ। ଗଲାକାଲି ଉପରବେଳା ସେ ଓଡ଼ିଶା ପହଞ୍ଚିବା ଋତୁରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ସ୍ୱାଗତ ଜଣାଇଥିଲେ। ରାଇଜେ ଏହି ବଛରର ପହିଲା କ୍ୟାବିନେଟ୍ ବୈଠକ ଆୟୋଜ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଆଜି ବେଲବୁଡ଼ାର 5:30 ଭୁବନେଶ୍ୱର ଲୋକସେବା ଭବନଠାରେ ବୈଠକ ହେବା। ନୂଆ ବଛରର ପହିଲା କ୍ୟାବିନେଟ୍ ବୈଠକଟି କେତେଟା ବଡ଼ ଘୋଷଣା ସହିତେ ପାଖାପାଖି 8 ପ୍ରସ୍ତାବକେ ମଞ୍ଜୁରୀ ମିଳିପାରେ ବୋଲିକରି ଆଶ କରାଯାଉଛି। 77 ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଏଠାରୁ ମୂଳ ହେଉଛି। ଆଜିଠାରୁ 11 ତକ ବରଗଡ଼ ସହର ମଥୁରା ନଗରୀ ସାଜବା ଆର୍ ମହାରାଜ କଂସଙ୍କର ରାଜୁତି ଚାଲବା। ଅମାପାଲି ଗାଁ ଗୋପପୁର ପାଲଟିଯିବା ଆର୍ କୃଷ୍ଣ ବଲରାମଙ୍କର ବାଲ୍ୟଲୀଳା ଦେଖବା। ଧନୁଯାତ୍ରାକେ ନେଇକରି ସାରା ସହର ଚଲଚଞ୍ଚଲ ହୋଇ ଉଠିଛେ। ହାଟପଦାଠାନେ ରାଜଦରବାର ଆର୍ ନିଶାମଣି ହାଇସ୍କୁଲ ପଡ଼ିଆଠାନେ ଭବ୍ୟ ରଙ୍ଗମହଲ ତିଆରି ହୋଇଛି। ବରଗଡ଼ ସହର ପ୍ରବେଶ ପଥନ ଗୋଟିଏ ସ୍ଥାୟୀ ତୋରଣକେ ବରଗଡ଼ ବିଧାୟକ ସୁନୀ ଷଡ଼ଙ୍ଗୀ ଗଲାକାଲ ଉଦ୍ଘାଟନ କରିଛନ୍। ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାନେ କୃଷି ଓଡ଼ିଶା 2025 ଆଜି ଦିନର 10:30 ମୂଳ ହେବା। ରାଜ୍ୟ କୃଷି ଆର୍ କୃଷକ ସଶକ୍ତିକରଣ ବିଭାଗ ତରଫୁ 3 ତକ ହେବାର୍କେ ଥିବା କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିବେ। ୟୁଧେ ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କର ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। କାର୍ଯ୍ୟକ୍ରମଟି ରାଜ୍ୟର ଭିନ୍ ଭିନ୍ ଇଲାକାରୁ 10,000 ଚାଷୀ ମହିଳା ଚାଷୀ ଏସ୍ଏସ୍ଜି ସଦସ୍ୟ କୃଷକ ଉତ୍ପାଦନ ଗୋଷ୍ଠୀ ପାଣି ପଞ୍ଚାୟତ ସଦସ୍ୟ ଆଉ ଗବେଷକମାନେ ଯୋଗଦେବେ। 200 ଏତକା ଷ୍ଟଲ୍ଟି ଚାଷ ଦରବାର ଯନ୍ତ୍ରପାତି ପ୍ରଦର୍ଶିତ ହେବା। ରାଜ୍ୟର ସଫଲ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ ଭିଲ୍ କରାଯିବା। ଏବେ 6 ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଦିନିକିଆ ଝାରସୁଗୁଡ଼ା ଗସ୍ତ କରିକରି ଜିଲ୍ଲା ମହୋତ୍ସବ ଦୁଲଦୁଲି ଉଦ୍ଘାଟନ କରିଥିଲେ। ଉଦୟ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇକରି କହିଥିଲେ ଯେ ଆଇବା ଦିନେ ଝାରସୁଗୁଡ଼ା ଶିଳ୍ପ ଆର୍ ବାଣିଜ୍ୟର ବର୍କସ୍ କେନ୍ଦ୍ରସ୍ଥଳ ହେବା। ରାଜସ୍ଥାନର ଜୈସଲମେରଠାରେ ହୋଇଥିବାର ଅର୍ଥମନ୍ତ୍ରୀଙ୍କର ସମ୍ମିଳନୀଥି ଝାରସୁଗୁଡ଼ାନ ଗୋଟିଏ ଶିଳ୍ପ ପାର୍କ ତିଆରି କରିବାକୁ ସେ ପ୍ରସ୍ତାବ ରଖିଥିଲେ। ଦେଶ ଆର୍ ଦେଶ ବାହାରର ଶିଳ୍ପପତିମାନେ ଓଡ଼ିଶାନ ପୁଞ୍ଜିନିବେଶ କରିବାର ଲାଗି ଆଗ୍ରହୀ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବାବା ଝାଡେଶ୍ୱରଙ୍କର ଦର୍ଶନ କରିବା ସହିତ 2 କୋଟି ହେବାର୍କେ ଥିବା ଇକୋ ପାର୍କର ଶିଳାନ୍ୟାସ କରିଥିଲେ। ସହରର ମଙ୍ଗଲ ବଜାରନୁ 24 ଡାକ୍ତରଖାନା ଖୋଲିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଭିଲ ଦେଇଥିଲେ। ଏବେ 22 ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ 2025 ମୂଳ ହେବା। ପରୀକ୍ଷା 2 ସିଫ୍ଟି ଜାନୁଆରୀ 30 ତକ ଚାଲବା। ଏ ବାବଦେ ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ତରଫୁ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏ ବାବଦେ ସବୁ ସୂଚନା ଏନ୍ଟିଏ ୱେବ୍ସାଇଟ୍ www.nta.ac.in ମିଳିପାରବା। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଜିଠାରୁ ଫେର୍ ମୂଳ ହେବା। ନୂଆ ବଛରେ ଭକ୍ତଙ୍କର ଭିଡ଼କେ ଦେଖିକି ଗଲା ମାସର 24 ଗଲା କାଲତକ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ମରାମତି କାମକେ ବନ୍ଦ ରଖିଥିଲେ। ଭିଡ଼ କମ୍ବାର ଉତରୁ ସରକାର ଜାରି କରିଥିବାର ଏସ୍ଓପି ଅନୁସାରେ ଆଜିଠାରୁ ଫେର୍ଘାଏ ମରାମତି କାମ ମୂଳ ହେବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ନୁ ଆଜି ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ରାତି 8:15 ମ୍ୟାଚ୍ ହେବା। ଗଲାକାଲି ହୋଇଥିବାର ମ୍ୟାଚ୍ଟି ୟୁପି ରୁଦ୍ରାସ ଦଳ 3-0 ଗୋଲ୍ଟି ସୁରମା ହକି କ୍ଲବ୍କେ ହରାଇଥିଲେ। ଏଥିନିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।